ବିଭୂତି ପଟ୍ଟନାୟକଙ୍କର ଏକ ସୁପ୍ରସିଦ୍ଧ ଗଳ୍ପ ଭାରତବର୍ଷ। ତା ଡାଣ ହାତ ପାପୁଲିକୁ ନିଜ ନାକ ପାଖରେ ଚାପି ଧରି ଜୋରରେ ନିଶ୍ୱାସ ନେଲା ଗୁନା। ତାପରେ ତା ଦୁଇ ଆଖି ପାଣିଚିଆ ହୋଇଆସିଲା। ମାଆର ଛାତିରେ ମୁହଁ ଚାପି ଧରି ସେ କାନ୍ଦ କାନ୍ଦ କଣ୍ଠରେ କହିଲା, ତୋ ହାତ ବାସୁଛି, ତୁ ବାବୁ ଘରେ ମାଉଁସ ତରକାରୀ ଖାଇଛୁ। ପୁଅର କଥା ଶୁଣି ହୀରାର ଛାତି ଭିତରେ ମଧ୍ୟ ଏକ ଅସହ୍ୟ ଯନ୍ତ୍ରଣାରେ ଉଦ୍ବେଳିତ ହୋଇଆସୁଥିଲା। ନିଶ୍ୱାସ ନେବାରେ ସେ କଷ୍ଟ ଅନୁଭବ କରୁଥିଲା, କିନ୍ତୁ ସେ ପୁଅକୁ ଭୁଲେଇବା ପାଇଁ କଥାକୁ ବାଁରେଇ ଦେଲା। ନା ରେ, ଟାଇପ୍ 7 ବାବୁଙ୍କ ଘରେ ଆଜି ମସଲା ବାଟି ଦେଇ ଆସିଛି ତ, ହାତ ପାପୁଲିରେ ସେଇ ବଟା ମସଲାର ବାସ୍ନା। ଗୁନା ଲୁହ ଛଳ ଛଳ ଆଖିରେ ଅନେଇ ରହିଲା ତାର ମା ମୁହଁକୁ। ତାର ମା ଟାଇପ୍ 7 ବାବୁଙ୍କ ଘରେ ମସଲା ବାଟେ, ପାଣି ଦିଏ, ପରିବା କାଟିଦିଏ, ଘର ସଫା ସୁତୁରା କରେ, ମାସକୁ 20 ଟଙ୍କା ଆଣେ, କିନ୍ତୁ ତାଙ୍କ ଘରେ ସେ ଖାଏ ନାହିଁ। ଖାଏ ଟାଇପ୍ 6 ବାବୁଙ୍କ ଘରେ। ଖରାବେଳେ ତାଙ୍କ ଅଇଁଠା ବାସନ ଧୋଇଦିଏ, ଲୁଗା କାଚିଦିଏ, ଘରେ ଝାଡ଼ୁ ଦିଏ, ଖାଏ ଓଳିଏ, ରାତି ଓଳି ପାଇଁ 2 ପଇସା ଚାଉଳ କାନିରେ ବାନ୍ଧି ଆଣେ, କିନ୍ତୁ ଟଙ୍କା ଆଣେ ନାହିଁ। ତା ମାଆର ହାତ ପାପୁଲି ବାସୁଛି ଗରମ ମସଲାର ବାସ୍ନା। ଟାଇପ୍ 7 ବାବୁଙ୍କ ଘରେ ଆଜି ତାହେଲେ ମାଂସ ତରକାରୀ ପାଇଁ ମସଲା ବଟା ହେଲା। ନିଜ ଅଜାଣତରେ ଗୁନାର ଜିଭ ତା ଓଠ ଉପରେ ବୁଲି ଆସିଲା, ଜିଭ ଲାଳେଇ ଆସିଲା। ମା ଉପରେ ଅଳ୍ପ କିଛି ସମୟ ଆଗରୁ ତା ମନ ଭିତରେ ଠୁଳ ହୋଇଥିବା ଅଭିମାନ ରାଗ ପାଣି ଫାଟିଗଲା। ଅନେକ ଦିନ ହେଲା ସେ ମାଂସ ତରକାରୀ ଖାଇନି। ମା ତାକୁ କହିଛି, ଟାଇପ୍ 6 ବାବୁଙ୍କ ଘରେ ଯେଉଁଦିନ ମାଂସ ତରକାରୀ ହୋଇଥିବ ସେଦିନ ତାଙ୍କ ଘରେ ଖାଇବ ନାହିଁ, ତା ଖାଇବା ଭାତ ତରକାରୀ ସେ ଘରକୁ ନେଇ ଆସିବ। ମା ପୁଅ ସାଙ୍ଗ ହୋଇ ମାଂସ ଭାତ ଖାଇବେ। ଗୁନା ବୁଝିଗଲା, ଟାଇପ୍ 6 ବାବୁଙ୍କ ଘରେ ଆଜି ତାହେଲେ ମାଂସ ତରକାରୀ ହୋଇନି। ହୀରାର ମନ କିନ୍ତୁ ବୁଝିଲା ନାହିଁ, ଆଜି ଟାଇପ୍ 6 ବାବୁଙ୍କ ଘରେ ଖାଇଲା ବେଳେ ତା ତଣ୍ଟିରେ ଲାଗୁଥିଲା, ପୁଅ କଥା ମନେ ପଡ଼ୁଥିଲା, ଆଖି ଛଳ ଛଳ ହୋଇ ଆସୁଥିଲା, କିନ୍ତୁ ଜୋର କରି ସେ ମାଂସ ଭାତ ନିଜ ତଣ୍ଟି ଆରପଟକୁ ଡିଆଁ ପକାଇଥିଲା। ସେ ତାର ଖାଇବା ଜିନିଷ ଘରକୁ ନେଇ ଆସିବାକୁ ଚାହିଁଥିଲା, ମାତ୍ର ବାବୁଆଣୀ ମନା କଲେ। ଭାତ ତରକାରୀ ଦେବା ପାଇଁ ଘରେ ଅଧିକା ବାସନ ନାହିଁ, ଆଗେ ଟାଇପ୍ 6 ବାବୁଙ୍କ ଘରେ ମାଛ କି ମାଂସ ତରକାରୀ ହେଉଥିବା କଥା ଜାଣିଲେ ସେ ସାଙ୍ଗରେ ଗୁନାକୁ ନେଇଯାଉଥିଲା। ବାବୁଆଣୀ ଥରେ ତା ଆଖି ଗୁନା ଉପରେ ପକାଇଲେ, ଆଉ ଗୁନାର ଖାଇବା ଉପରେ କହିଲେ, କିଲୋ ହୀରା, ତୋ ପୁଅ ତ କ'ଣ ତୋଠୁ ବେଶୀ ଖାଉଛି, ତାର ସେଟା ପେଟ ନା ପୋଖରୀ, ବାସ୍ ସେଇ ଶେଷ, ସେ ଆଉ କେବେ ନିଜ ପୁଅକୁ ଖାଇବା ପାଇଁ କାହା ଘରକୁ ନିଏ ନାହିଁ, ନେବାକୁ ମନ ହୁଏ ନାହିଁ, ଯାହା ହେଲେ ବି ସେ କାରିଗର ଘରର ବୋହୁ, ଭାଗ୍ୟ ଦୋଷରୁ ସେ ପର ଘରେ ଖିଦମତ କରି ପେଟ ପୋଷୁଛି, ଏହା ବୋଲି ସେ ନିଜ ପୁଅକୁ ସେମାନଙ୍କ ପାଖରେ କୁକୁର ବିଲେଇ ଭଳି ଛୋଟ କରିଦେବ କାହିଁକି। ହୀରାର ଆଖି ଆହତ ଅଭିମାନରେ ଭାରି ଭାରି ହୋଇଆସେ, ଛାତି ଭିତର କଲିଜାରେ ଧାର ଛୁରୀର ଦାଗ ଲାଗିଯାଏ। ଗୁନାର ବାପ ମାଟିରେ ମୂର୍ତ୍ତି ଗଢ଼ୁଥିଲା, ସେ ମାଟି ଚକଟେ ଗୁନାର ବାପା ମୂର୍ତ୍ତି ଗଢ଼େ, ଗଣେଶ, ସରସ୍ୱତୀ, ଭାଲୁକୁଣୀ, କେତେ ଜାତିର କେତେ ସୁନ୍ଦର ମୂର୍ତ୍ତି। ଗୁନାର ବାପା ଚାଲିଗଲା ପରେ ତାକୁ ଏକାକିନି ମାଟି ଚକଟିବାକୁ ହେଉଛି, ମୂର୍ତ୍ତି ଗଢ଼ିବାକୁ ହେଉଛି, ରଙ୍ଗ ଲଗାଇବାକୁ ପଡ଼ୁଛି। ସେ ମାଟିରେ ଭଙ୍ଗା କଣ୍ଡେଇର ମୂର୍ତ୍ତି ଗଢ଼ୁନାହିଁ, ସେ ଗଢ଼ୁଛି ମଣିଷ ମୂର୍ତ୍ତି, ସେ ମୂର୍ତ୍ତି ଗୁନାର, ସେଥିପାଇଁ କୌଣସି ଅପମାନ ତାକୁ ବାଧୁନାହିଁ, ଯେକୌଣସି ପ୍ରକାର ଶ୍ରମ ତାକୁ କଷ୍ଟକର ମନେ ହେଉନାହିଁ। ଉତ୍ସବର ଆନନ୍ଦ ଭଳି ଶୋକର ଯନ୍ତ୍ରଣା ମଧ୍ୟ ଦୁଃଖୀ ଘରେ ବେଶୀ ଦିନ ସ୍ଥାୟୀ ହୁଏ ନାହିଁ। ଗୁନାର ବାପା ମରିବାର ଶୋକ ପାଶରେ ହୀରା ତାକୁ ମଣିଷ କରିବାକୁ ନିଜ ଅଣ୍ଟାରେ ପଣତ ଭିଡ଼ିଛି, ବଡ଼ ଯନ୍ତ୍ରଣାଦାୟକ ସେ ମଣିଷ ମୂର୍ତ୍ତି ଗଢ଼ିବାର ଅଭିଜ୍ଞତା। ପୁଅ ପାଇଁ ଘରେ ପଖାଳ ଆଳୁଭର୍ତ୍ତା ରଖିଦେଇ ନିଜେ ଟାଇପ୍ 6 ବାବୁଙ୍କ ଘରେ ମାଂସ ଭାତ ଖାଇଲା ବେଳେ ଅଭକ୍ଷ କଲାଭଳି ତାର ମନେ ହୁଏ, ଭାତ ଗୁଣ୍ଡାଟା ଅଟକିଯାଏ ତଣ୍ଟି ପାଖରେ, ଛାତିର ଲହୁ ଆଖିକୁ ଲୁହ ହୋଇ ଚହଲି ଆସେ, ମାଆର ମନ ନେଇ ସେ ପାଷାଣୀ ପାଲଟିଯାଏ। ଟାଇପ୍ 7 ବାବୁଙ୍କ ଘରୁ କାମ ସାରି ବାହାରିଲା ବେଳକୁ ସୂର୍ଯ୍ୟ ମୁଣ୍ଡ ଉପରକୁ ଉଠି ଆସିଲେଣି, ରାସ୍ତା ନିଶୁନ, ଖାଁ ଖାଁ, ବାବୁମାନେ ଅଫିସକୁ ଚାଲିଗଲେ ଏ ୟୁନିଟ୍ ରାସ୍ତା ସବୁ ନିଛାଟିଆ ହୋଇଯାଏ। ହୀରାର ମନ ଭଲ ନାହିଁ, 2 ଦିନ ହେଲା ଦେହ ଭଲ ନାହିଁ ଗୁନାର। ଡାକ୍ତରଖାନାକୁ ଯାଇଥିଲା ସକାଳେ, ଡାକ୍ତର କହିଲେ, ସରକାରୀ ଡାକ୍ତରଖାନାରେ ରୋଗ ଉଣା ପଡ଼େ, ଭଲ ହୁଏ ନାହିଁ, ଆମ ଘରକୁ ଆସିବୁ, ପୁଅକୁ ଦେଖିଦେବି, ଫିସ୍ 10 ଟଙ୍କା, ମାସ ଅଧା, ହାତରେ ଟଙ୍କା କାହିଁ। ଟାଇପ୍ 7 ବାବୁଙ୍କ ବାବୁଆଣୀଙ୍କୁ ଟଙ୍କା 10 ସେ ମାଗିଥିଲା। ବାବୁଆଣୀ ଆଖିଡୋଳା ତାଳ ଉପରକୁ ଉଠାଇ କହିଲେ, ଆମ ବାବୁ ତ ଏତେ ବଡ଼ ଅଫିସର, ତାଙ୍କୁ ମାସକୁ ଥରେ ଦରମା ମିଳେ, ତୁ ମୋ ଘରେ କି ଚାକିରି କରୁଛୁ କି, ତତେ ମୁଁ ମାସକୁ 2 ଥର ଦରମା ଦେବି। ହୀରାର ବାବୁଆଣୀଙ୍କ କଥା ଯେତେ ମନେ ପଡ଼ୁଥିଲା ତାର ଚାଲିବାର ଗତି ସେତିକି ଦ୍ରୁତତର ହେଉଥିଲା। ହଠାତ୍ ରାସ୍ତାରେ ଗୋଟିଏ ବୁଲା କୁକୁର ଭୁକି ଉଠିଲା, ଚମକି ପଡ଼ିଲା ହୀରା। ଗୁନାର ଅସୁସ୍ଥତା କଥା କେଜାଣି କାହିଁକି ତାର ବେଶୀ ମନେ ପଡ଼ି ଛାତିଟା ଦବିଗଲା। ସକାଳୁ ତାକୁ ଛାଡ଼ି ଆସିଛି ବସାରେ ଏକୁଟିଆ, ଆସିଲା ବେଳେ କରୁଣ ଚାହାଣିରେ ସେ ତାକୁ ଯେମିତି କହୁଥିଲା, ତୁ ଯା ନା ଯା ନା। ବୁଲା କୁକୁରଟା ସେତିକି ବେଳକୁ ଭୁକିବା ବନ୍ଦ କରି ଲହ ଲହ ଜିଭ କାଢ଼ି ରାସ୍ତା କଡ଼ରେ ଶୋଇ ଧକଉଛି। ହୀରା ତାର ଚାଲିବାର ଗତି ଆହୁରି ଦ୍ରୁତତର କଲା। ଟାଇପ୍ ସିକ୍ସର ବାବୁଆଣୀ ଚେୟାର ଉପରେ ବସି ନାଲି ଉଲ୍ରେ ସ୍ୱେଟର ବୁଣୁଥିଲେ ସାନ ଝିଅ ପାଇଁ। ହୀରାକୁ ଦେଖି ପଚାରିଲେ, ହଇଲୋ ଗୁନା ବୋଉ, ତୋ ଟାଇପ୍ ସେଭେନ୍ ବାବୁଙ୍କର ଆଜି କି ତରକାରୀ ହୋଇଥିଲା କି? ଅଇଁଠା ବାସନ ଗୁଡ଼ାକ ଉପରେ ଆଣି ପାଇପ୍ର ଟ୍ୟାପ୍ ଖୋଲି ଦେଇ ଅନ୍ୟମନସ୍କ ଭାବରେ ହୀରା ଉତ୍ତର ଦେଲା, ମାଂସ ତରକାରୀ। ଟାଇପ୍ ସିକ୍ସର ବାବୁଆଣୀ ମୁହଁ ମୋଡ଼ ଦେଇ କହିଲେ, ଆମ ବାବୁ ତ କହୁଥିଲେ ଟାଇପ୍ ସେଭେନ୍ର ଚାକରଟା 250 ମାଂସ କିଣୁଥିଲା। 250 ମାଂସକୁ 6 ଜଣ ଲୋକ କେମିତି ବାଣ୍ଟିକି ଖାଆନ୍ତି କିଲୋ? ହୀରା ଟାଇପ୍ ସିକ୍ସ ବାବୁଆଣୀଙ୍କ କଥା ଏ କାନରେ ପୁରାଇ ସେ କାନରେ ବାହାର କରିଦେଲା, କିଛି ଉତ୍ତର ଦେଲା ନାହିଁ। ପରନିନ୍ଦା ଶୁଣିବାକୁ ତାକୁ ଭଲ ଲାଗେ ନାହିଁ, ଆଉ ଟାଇପ୍ ସିକ୍ସର ବାବୁଆଣୀ ଯାହା ଖାଇଥାନ୍ତି ଟାଇପ୍ ସେଭେନ୍ ବାବୁଘର ସମ୍ପର୍କରେ ଦୀପଦ ନ କହିଲେ ସତେକି ଯେମିତି ତାଙ୍କର ଭାତ ହଜମ ହୁଏ ନାହିଁ। ତାଠାରୁ କିଛି ଶ୍ରୁତି ମଧୁର ଉତ୍ତର ନ ଶୁଣି ଟାଇପ୍ ସିକ୍ସ ବାବୁଆଣୀ ରାଗରେ ଗରଗର ହେଲେ। କହିଲେ, କାଲି ବାସନରେ ଅଇଁଠା ଲାଗିଥିଲା, କାମ କରିବାର ଯଦି ମନ ନାହିଁ ତାହେଲେ ତୁ କାମ କରିବାକୁ ଆସୁ କାହିଁକି? ପୁଅର ଚିକିତ୍ସା ପାଇଁ 10 ଟଙ୍କା ଧାର ମାଗିବ ବୋଲି ମନେ ମନେ କଳ୍ପନା କରି ଆସିଥିଲା ହୀରା। ଥରେ ଏ ବାବୁଆଣୀଙ୍କ ଠାରୁ 2 ଟଙ୍କା ଧାର ନେଇ ସେ ଠିକ୍ ସମୟରେ ଫେରାଇ ଦେଇଥିଲା, କିନ୍ତୁ ମଜା ହେଇଥିବା ବାସନରେ ଅଇଁଠା ଲାଗିଥିବା ଅଭିଯୋଗ ଆଉ ବାବୁଆଣୀଙ୍କ ଫଟାଘଣ୍ଟ ଶ୍ରୁତିକଟୁ କଣ୍ଠର ଆବାଜ ଶୁଣି ସେ ଭାବନା ମୌଡ଼ିଗଲା। ଆଜି ସକାଳୁ ସେ କାମ ଚାହିଁ ଆସିଥିଲା କେଜାଣି, ନ ଶୁଣିବା କଥା ତାକୁ ଶୁଣିବାକୁ ହେଉଛି। ଘରୁ ବାହାରିବା ବେଳେ ଗୁନାର ମୁହଁଟା ମଧ୍ୟ ଫୁଲା ଫୁଲା ଦେଖାଯାଉଥିଲା। ସିଲଭର ବାସନରେ ତା ପାଇଁ ଘୋଡ଼ା ହୋଇ ରହିଥିବା ଭାତ ତରକାରୀ ଆଣି ଖାଇ ବସିଲା ହୀରା। ସଜନା ଛୁଇଁ ଭଜା, ଆଳୁ କଦଳୀ ତରକାରୀ, କିନ୍ତୁ ଖାଇବାକୁ ଚେଷ୍ଟା କରି ସେ କିଛି ଖାଇପାରିଲା ନାହିଁ। ପୁଅ କଥାଟା ତାର ଭାରି ମନେ ପଡ଼ୁଛି, ପିଲାଟାକୁ ଭୋକ ଲାଗିବଣି, ମୁଣ୍ଡ ଉପରେ ମିଶ୍ରି ପାଣି ଗ୍ଲାସ୍ ଆଉ ପାଉଁରୁଟି ରଖିଦେଇ ଆସିଥିଲା, ଖାଇଲା କି ନାହିଁ କେଜାଣି? ବାବୁଆଣୀ ପାଟି କଲେ, ମଠରେ ଖାଉଛି ବୋଲି ଚାଉଳ ଦର କେତେ ହେଲାଣି ତତେ ଜଣା ନାହିଁ କି? ଭାତ ଗୁଡ଼ାକ ଫୋପାଡ଼ି ଦେଉଛୁ ଯେ। ହୀରା ଥରେ ବାବୁଆଣୀ ମୁହଁକୁ, ଆଉ ଥରେ ଅପରାହ୍ନର ଶୂନ୍ୟ ଉଦାସ ଆକାଶକୁ ଚାହିଁ ଶାଢ଼ୀ କାନିରେ ଆଖି ପୋଛିଲା। ତାପରେ ନିଜକୁ ନିଜେ ବୁଝେଇଲା ଭଳି କୋହକମ୍ପିତ କଣ୍ଠରେ କହିଲା, ପୁଅର ଦେହ ଭଲ ନାହିଁ ମା, ମନ ଭଲ ନାହିଁ ତ ପେଟକୁ ଭାତ ଗଲାନି। ବାବୁଆଣୀ ଆଉ କ'ଣ କହୁଥିଲେ ସେ କଥା ଶୁଣିବା ପାଇଁ କାନ ଡେରିଲା ନାହିଁ ହୀରା। ତରତର କରି ଘରେ ଝାଡ଼ୁ ଦେଇଦେଇ ବାସନ କୁସନ ଧୋଇଦେଇ ସେ ବାହାରି ଆସିଲା। ଆଜି ତାର କେଉଁ ଆଡ଼କୁ ନିଗା ନାହିଁ, ଏକ ମୁହାଁ ହୋଇ ସେ ଘରକୁ ଛୁଟିଲା ଅଣନିଶ୍ୱାସ ହୋଇ। ତା ଘରର ବାଉଁଶ ତାଟି ମେଲା, ଗୁନା ପାଖରେ ପାଖ ଘର ରିକ୍ସାବାଲାର ସ୍ତ୍ରୀ ସୁନେଇ ଜଗି ବସିଛି। ହୀରାକୁ ଦେଖି ସେ ପାଟି କଲା, ତୋର ଏଡ଼େ କାମ କରିବାରେ ମନ, ଛୁଆଟାର ଦେହ କ'ଣ ହେଲାଣି କେଜାଣି? ଘଣ୍ଟା ହେଲାଣି କଥା କହିପାରୁନି, ଖାଲି ଗଁ ଗଁ ହେଉଛି, ତାର ମୁହଁଟା ଫୁଲି ଯାଇଛି, ପେଟ ଫୁଲି ଯାଇଛି, ଗୁନା ବୋଲି ସେ ଚିହ୍ନି ହେଉ ନାହିଁ। ସୁନେଇ କହିଲା, ତୁ ଚଞ୍ଚଳାକୁ ଡାକ୍ତର ପାଖକୁ ନେଇଯା। ହୀରାର ହଂସା ଉଡ଼ିଗଲା, ପୁଅକୁ କାଖେଇ ପାଗଳିନୀ ଭଳି ସେ ବାହାରିଗଲା ରାସ୍ତା ଉପରକୁ। ତାକୁ ଚାରିଆଡ଼େ ଅନ୍ଧାର ଦେଖାଯାଉଛି। ବିଧବା ହେଲା ପରେ ଛୁଆ ବକଟକ ତାର ଆଖିର ଆଲୁଅ, ହୃତ୍ପିଣ୍ଡର ନିଶ୍ୱାସ ପ୍ରଶ୍ୱାସ, ତାର ଦେହ ଖରାପ। ହଠାତ୍ ତାର ମନେ ପଡ଼ିଗଲା, ଡାକ୍ତର କହିଲେ 10 ଟଙ୍କା ଫିସ୍ ନେଇଯିବାକୁ। ଟଙ୍କା କାହିଁ, କିଏ ଦେବ ଟଙ୍କା? ଗୁନା ତଣ୍ଟି ଆରପଟୁ କେବଳ ଗଁ ଗଁ ଶବ୍ଦ ଶୁଭୁଛି, ଆଖି ମିଟମିଟ କରି ଚାହୁଁଛି, କ'ଣ କହିବ ବୋଲି ହୁଏତ ଚେଷ୍ଟା କରୁଛି କିନ୍ତୁ କହିପାରୁନି। 10 ଟଙ୍କା କାହିଁ? ରାଜଧାନୀର ପିଚୁଢ଼ଳା ରାସ୍ତା ଉପରେ ପୁଅକୁ ଶୁଆଇ ଦେଇ ସେ ଭୋ ଭୋ କରି କାନ୍ଦିବାକୁ ଲାଗିଲା। ରାସ୍ତାରେ ଯାହାକୁ ଦେଖିଲା ତାକୁ ନେହୁରା ହୋଇ କହିଲା, ମୋତେ 10 ଟଙ୍କା ଦିଅ ବାବୁ, ମୁଁ ପୁଅକୁ ଡାକ୍ତରଖାନା ନେବି, ଡାକ୍ତର ଦେଖେଇବି, ତାର କ'ଣ କ'ଣ ହେଇଯାଉଛି ଦେଖ। ରାସ୍ତା ମଝିରେ ଛୁଆଟା ପଡ଼ିଛି, ତାର ମୁହଁ ଫୁଲି ଯାଇଛି, ପାଟିରୁ କେବଳ ଗଁ ଗଁ ଶବ୍ଦ ଶୁଭୁଛି। ଲୋକେ ଦେଖିଲେ, ଯାହାର ଠିଆ ହୋଇ ଦୃଶ୍ୟ ଦେଖିବାକୁ ଇଚ୍ଛା ନାହିଁ ସେମାନେ ବାଟ ଭାଙ୍ଗି ଚାଲିଗଲେ, ଯାହାର ଦେଖିବାର ଇଚ୍ଛା ଅଛି ସେମାନେ ଥଟା କଲେ। ହେ ଭାଇଆଣୀ, ଚାନ୍ଦା ମାଗିଲୁଣି ନା କ'ଣ? 5-10 ପଇସା ମାଗ, ପୁରା 10 ଟଙ୍କା ମାଗୁଛୁ? କାର ଆସୁଛି, ଜିପ୍ ଆସୁଛି, ହର୍ନ ବାଜୁଛି, ରାସ୍ତା ଅବରୋଧ କରିଥିବାର ଅପରାଧରେ ହୀରା ଉପରେ ଗାଳି ବର୍ଷା ହେଉଛି, କେହି କିନ୍ତୁ ଗାଡ଼ିରୁ ଓହ୍ଲାଇ ତାକୁ 10 ଟଙ୍କା ବଢ଼ାଇ ଦେଉନାହାନ୍ତି। ହୀରା ବିକଳ ହୋଇ କାନ୍ଦୁଛି, ପିଚୁଢ଼ଳା ରାସ୍ତା ଉପରେ ମୁଣ୍ଡ ବାଡ଼େଇ ବାଡ଼େଇ ତାର ମୁଣ୍ଡ ଫୁଲିଗଲାଣି। ପାହାଡ଼ିଆ ରାଜଧାନୀର ଲୋକେ ସବୁ ଛାତିକୁ ପଥର କରି ଦେଖୁଛନ୍ତି, କାହାରି ହୃଦୟ ତରଳି ଯାଉନାହିଁ। ଆକାଶରେ ଯେମିତି ଅପରାହ୍ନର ଖରା ଚିକ୍ମିକ୍ କରୁଛି। କାହାଠାରୁ ଟ୍ରାଫିକ୍ ପୋଲିସ ଖବର ପାଇ ହୀରା ଉପରେ ଆସି କଟାଳ କଲା, ଏ ବାୟାଣୀ, ପୁଅର ରୋଗ ଦେଖାଇ ଚାନ୍ଦା ମାଗିବାକୁ ତତେ ଆଉ କ'ଣ ଜାଗା ମିଳିଲା ନାହିଁ? ହୀରା ସେ ଟ୍ରାଫିକ୍ ପୋଲିସର ଗୋଡ଼ ଧରି ଲୋଟି ପଡ଼ିଲା, କହିଲା, ମୋତେ 10 ଟଙ୍କା ଧାର ଦେଇଥାଅ, ପହିଲା ଦିନ ଟାଇପ୍ ସେଭେନ୍ ବାବୁଙ୍କ ଘରୁ ଦରମା ପାଇଲେ ମୁଁ ସୁଝିଦେବି। ଟ୍ରାଫିକ୍ ପୋଲିସ ନିଜ ପାଦ ଛଡ଼ାଇ ନେଇ ରହସ୍ୟମୟ ଏକ ବିଲୋଳ ହସରେ ମୁହଁକୁ ଉଦ୍ଭାସିତ କରି କହିଲା, ଆରେ ପାଗଳି, ମାସ ଶେଷରେ 10 ଟଙ୍କା ଧାର ଦେବାର କ୍ଷମତା ଥିଲେ ଏ ଖରାରେ ନୀତି ଠିଆ ହୋଇ ମୁଁ କାର ବସ୍କୁ ରାସ୍ତା ଦେଖାଉଥାନ୍ତି? ଉଠୁ ଉଠୁ, ତୁ ରାସ୍ତା ନ ଛାଡ଼ିଲେ ମୋ ନାଁରେ ରିପୋର୍ଟ ହେବ। ହୀରା କିନ୍ତୁ ପାଦେ ଘୁଞ୍ଚିଲା ନାହିଁ, ଲୋକଙ୍କ ଭିଡ଼ ବଢ଼ିବାକୁ ଲାଗିଲା। ସମସ୍ତେ ଗୁନାକୁ ଦେଖି ଓଠକୁ ଚୁ ଚୁ କଲେ, କିନ୍ତୁ ଡାକ୍ତରକୁ ଫିସ୍ ଦେବା ପାଇଁ ହୀରାକୁ କେହି ଜଣେ ହେଲେ ଟଙ୍କାଟିଏ ସୁଦ୍ଧା ଦେଲେ ନାହିଁ। ସତେ ଯେମିତି ରାଜଧାନୀର ସବୁ ଲୋକ ଏ ରାସ୍ତାରେ ଆସିବା ପାଇଁ ଘରୁ ବାହାରିଲା ବେଳେ ଟଙ୍କା ଆଣିବାକୁ ସମ୍ପୂର୍ଣ୍ଣ ଭୁଲି ଯାଇଥିଲେ। ଏହି ସମୟରେ ଗୋଟିଏ ଧଳା କାର୍ ସେ ଭିଡ଼ ପାଖରେ ଆସି ଠିଆ ହୋଇ ହର୍ନ ବଜାଇଲା। ତଥାପି ରାସ୍ତା ଅବରୋଧ ନ ହଟିବାରୁ ସେ ଗାଡ଼ି ଭିତରୁ ଜଣେ ଲମ୍ବା ଗୋରା ସାହେବ ଘଟଣାକ୍ରମ ଦେଖିବାକୁ ଓହ୍ଲେଇ ଆସିଲେ। ମୁଣ୍ଡରେ ଲମ୍ବା ବାଳ, ଗାଲରେ ଲମ୍ବା କଲି, ବେକରେ ରୁଦ୍ରାକ୍ଷର ମାଳି, ମୁଣ୍ଡରେ ଚନ୍ଦନ ଚିତା, କାନ୍ଧରେ ଝୁଲିଛି ଗୋଟିଏ କ୍ୟାମେରା। ଭିଡ଼ ଭିତରୁ ଚାପାକଣ୍ଠର ଗୁଞ୍ଜନ ଶୁଭିଲା, ଏଇ ଯେ ହିପି ସାହେବ, ହିପି। ଭଙ୍ଗା ଭଙ୍ଗା ହିନ୍ଦୀରେ ସେ ପ୍ରଶ୍ନ କଲେ, ଏଠାରେ କ'ଣ ହେଇଛି? ଟ୍ରାଫିକ୍ ପୋଲିସ ଜଣକ ଅଶୁଦ୍ଧ ହିନ୍ଦୀରେ ଉତ୍ତର ଦେଲା, ଏ ବାୟାଣୀ ବେମାରିଆ ପୁଅକୁ ଦେଖି ଭିକ ମାଗୁଛି। ଆପଣ ତ ଓଡ଼ିଶା ଦର୍ଶନରେ ଆସିଛନ୍ତି, କୋଣାର୍କ ପୁରୀ ଲିଙ୍ଗରାଜ ମନ୍ଦିର ଦେଖନ୍ତୁ, ସମୁଦ୍ର ଦେଖନ୍ତୁ, ଏଠି ଦେଖିବାକୁ କିଛି ନାହିଁ। ସେତେବେଳକୁ ହୀରା ସାହେବଙ୍କ ପାଦ ଧରି 10 ଟଙ୍କା ଧାର ମାଗିବାକୁ ଆରମ୍ଭ କରିଦେଲାଣି। ଏ ପାଟିତୁଣ୍ଡ ହୋ ହଲ୍ଲା ଭିତରେ ଗୁନାର ଅବସ୍ଥା ଆହୁରି ଖରାପ ହେଲାଣି। ତା କଣ୍ଠରୁ ବାହାରୁଥିବା ଗଁ ଗଁ ଶବ୍ଦ କ୍ଷୀଣତର ହେଉଛି, ତାର ମୁହଁ ବେଶୀ ଫୁଲିଲା ଭଳି ଦେଖାଯାଉଛି। ସାହେବ ଜଣକ ଟ୍ରାଉଜର ପକେଟରୁ ଖଣ୍ଡେ ନୁହେଁ 10 ଖଣ୍ଡ 10 ଟଙ୍କିଆ ନୋଟ୍ କାଢ଼ି ହୀରା ହାତକୁ ବଢ଼େଇ ଦେଲେ। ସମବେତ ଦର୍ଶକ ଏକାବେଳକେ ଏତେ ଗୁଡ଼ାଏ ଟଙ୍କା ଦେଖି ବିସ୍ମୟରେ ବିମୁଢ଼। ହୀରା ମଧ୍ୟ ସାହେବଙ୍କ ହାତ ଧରି ପକାଇ କହିଲା, ମୋର ଏତେ ଟଙ୍କା କ'ଣ ହବ ବାବୁ, ମୁଁ ଏତେ ଟଙ୍କା ନେଲେ ସୁଝିବି କେମିତି? ସାହେବ ଜଣକ ତାକୁ ଅଭୟ ଦେଲା ଭଳି ମୁଖ ଭଙ୍ଗି କରି ଭଙ୍ଗା ଭଙ୍ଗା ସରଳ ହିନ୍ଦୀରେ ଉତ୍ତର ଦେଲେ, ମୁଁ ତମର ଆଉ ତମ ପୁଅର ଗୋଟେ ଫଟୋ ନେବି, ସେଇ ଫଟୋର ଦାମ 100 ଟଙ୍କା, ତମକୁ ଏ ଟଙ୍କା ଆଉ ଫେରସ୍ତ ଦେବାକୁ ହେବ ନାହିଁ। ତାପରେ ମୁହୂର୍ତ୍ତ କେତୋଟି ମଧ୍ୟରେ ରାସ୍ତା ଅବରୋଧ କରି ଶୋଇଥିବା ସେଇ ପେଟ ଫୁଲା ମୁହଁ ଫୁଲା କଦାକାର ରୋଗୀ ଆଉ 10 ଟଙ୍କା ଧାର ମାଗୁଥିବା ତା ରୁରୁଦ୍ୟମାନା ଜନନୀର ଛବି ଦେବପୁରୁଷ ଭଳି ସେହି ଗୋରା ସାହେବଙ୍କ ଶକ୍ତିଶାଳୀ କ୍ୟାମେରାର ଲେନ୍ସରେ ଅଙ୍କିତ ହୋଇ ରହିଗଲା। ରିକ୍ସାରେ ପୁଅକୁ ନେଇ ହୀରା ଚାଲିଗଲା ଡାକ୍ତରବାବୁଙ୍କ ଘରକୁ। ଭିଡ଼ ଭାଙ୍ଗିଗଲା, ରାସ୍ତା ଅବରୋଧ ଘୁଞ୍ଚିଗଲା, ରାଜଧାନୀର ଜୀବନଯାତ୍ରା ପୁଣି ସରଳ ଓ ସ୍ୱାଭାବିକ ହୋଇଗଲା। ରାଜହଂସ ଭଳି ଗୋରା ସାହେବଙ୍କର ଯେଉଁ ଧଳା ଗାଡ଼ି ରାସ୍ତା ଉପରେ ଲାଗିଥିବା ବିଧବା ହୀରାର ଲୁହର ଦାଗକୁ ପୋଛି ନେଇ ସେ ମଧ୍ୟ ଟ୍ରାଫିକ୍ ପୋଲିସର ଆଖିର ପଲକ ମାତ୍ରେ କୁଆଡ଼େ ରାଜଧାନୀର ଜନଅରଣ୍ୟ ଭିତରେ ଅଦୃଶ୍ୟ ହୋଇଗଲା। ସନ୍ଧ୍ୟା ହୋଇଆସିଲା, ଡ୍ୟୁଟି ସାରି 2 ନମ୍ବର ଟ୍ରାଫିକ୍ ପୋଲିସ ବିଡ଼ି ଟାଣି ଟାଣି ଆସି 1 ନମ୍ବର ଟ୍ରାଫିକ୍ ପୋଲିସ ପାଖରେ ପହଞ୍ଚିଲା। 1 ନମ୍ବର ଟ୍ରାଫିକ୍ ପୋଲିସ କାନ୍ଧରେ ହାତ ରଖି ପଚାରିଲା, ଯିଏ ଯୁଆଡ଼େ ଗଲେଣି ତୁ ଏଠାରେ ଖୁଣ୍ଟଟା ଭଳିଆ ଠିଆ ହେଇଛୁ କାହିଁକି? ସେ ବାୟାଣୀ କ'ଣ ତତେ ସେ 100 ଟଙ୍କାରୁ ଫେରିଲା ବେଳେ ଭାଗ ଦେବ ବୋଲି କଥା ଦେଇଯାଇଛି? ସେ ପର୍ଯ୍ୟନ୍ତ ସୁଦ୍ଧା 1 ନମ୍ବର ଟ୍ରାଫିକ୍ ପୋଲିସ ବିସ୍ମୟ ବିମୁଢ଼ ଭାବ କଟିନଥିଲା। ସେ 2 ନମ୍ବରକୁ ଖୁବ୍ ଗୋପନ ଏକ କଥା ପଚାରୁଥିଲା ଭଳି ମୁଖଭଙ୍ଗି କରି ପଚାରିଲା, ଆଚ୍ଛା ଭାଇ, ଆମ ଦେଶକୁ ଯେଉଁ ଗୋରା ଟୁରିଷ୍ଟମାନେ ଆସନ୍ତି ସେମାନେ ମନ୍ଦିର ନହେଲେ ମନ୍ଦିରରେ ଥିବା ଅଶ୍ଳୀଳ ମୂର୍ତ୍ତିର ଫଟୋ ଉଠାନ୍ତି, ଆଉ ଆଜି ଏ ଯେଉଁ ସାହେବଟା ଆସିଥିଲା ସେ ଗୋଟାଏ ଭିକାରୁଣୀର ଫଟୋ ଉଠେଇଲା କାହିଁକି? ଆଉ 5 ନୁହେଁ କି 25 ନୁହେଁ, ଏକବାର 100 ଟଙ୍କା ତାକୁ ଦେଇଦେଲା। 2 ନମ୍ବର ସେ ପ୍ରଶ୍ନର କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିଲା ନାହିଁ। ସେ ବା କି ଉତ୍ତର ଦେଇପାରନ୍ତା? ସେମାନେ କାହିଁ ଜାଣିବେ ଯେ ଗୋରା ସାହେବ କ୍ୟାମେରା ଭିତରେ ବନ୍ଦୀ କରି ଯେଉଁ ଫଟୋ ନେଇଗଲା ସେ ଏକ ଭିକାରୁଣୀ କିମ୍ବା ବାୟାଣୀର ଛବି ନୁହେଁ, ସେ ଛବି ହେଉଛି ଭାରତବର୍ଷର ଛବି, ସ୍ୱାଧୀନତା ପ୍ରାପ୍ତିର 27 ବର୍ଷ ପରର ଛବି। ସେ ମାତ୍ର 100 ଟଙ୍କା ମୂଲ୍ୟରେ ସେ ଛବି ନେଇଗଲା, କିନ୍ତୁ ନିଜ ଦେଶରେ ସେ କୌଣସି ଗୋଟିଏ ସମ୍ବାଦପତ୍ରକୁ ସେ ଛବି ସେ $100 ମୂଲ୍ୟରେ ମଧ୍ୟ ବିକ୍ରି କରିଦେଇପାରେ। ଶ୍ରୋତା ବନ୍ଧୁ, ସୁପ୍ରସିଦ୍ଧ ଔପନ୍ୟାସିକ ଗାଳ୍ପିକ ବିଭୂତି ପଟ୍ଟନାୟକ ଏ ଗଳ୍ପଟିକୁ ସ୍ୱାଧୀନତା ପ୍ରାପ୍ତିର 27 ବର୍ଷ ପରେ ରଚନା କରିଥିଲେ, ଯାହା ଆଜି ମଧ୍ୟ ଏ ଦେଶ ପାଇଁ ଉପଜୀବ୍ୟ। ଧନ୍ୟବାଦ, ନମସ୍କାର।